भगवते वासुदेवाय
आज आमे आमर प्रिय प्रभु लोकनाथ प्रभुंकर वियोगरे प्रथम वार्षिक पालन करते विरह उत्सव जे आनिल प्रेमधन करुणा प्रचुर जो मैंने भगवान कर अंतरंग भक्त से विरह जमती आमर महाप्रभु पचारे राय रामानंद को जे महाप्रभु जो हरिदास विरह रे से कहते कृष्ण करी कृष्ण कृपा करी कृष्ण मरे दिया संग स्वतंत्र कृष्णर इच्छा कहल संग भंग यही भाव जन भगवान प्रिय भक्त संग जो विरह हुए सब बड़ अत्यंत मर्मंतुद विरह तेणु आज लोकनाथ प्रभुंकर प्रथम वार्षिकी विरह उत्सव आम प्रति श्रद्धाजलि अर्पण करवा श्रीमद्भागवत गीता श्रीमद्भागवतम शास्त्र रू से विषय आलोचना करवा अल्प समय भितर 9:10 होती 10-15 मिनट भितर आम कथा शेष करवा तेणु शास्त्र मानक विशेष भाव वर्णना करा जाई भगवद गीता षष्ठ अध्याय अर्जुन भगवान को पचार जे अजति सध्या पेता जोगा चरित मानस अप्राप्यम जोग संसिधि कांग गति कृष्ण गच्छति भगवान का सहित जो युक्त हवा जो योग प्रणाली ये योग बहुत कष्टसाध्य जदियो कहुच्छी भक्ति योग बहुत सहज कि तथापि क्षीरस्य धार बोली क्षीरर धार बोली कह भक्तिर पथ को क्षीरर धार बोली कह टे अन्यमनस्क गोड़ कटिज यही भाव वर्णना कवे बदती जो मैंने अत्यंत बुद्धिमान व्यक्ति से कहते भाव तेणु भगवान जो विशेष भाव ध्यान जोग विषय कहते अर्जुन से भय कर जोयम जोग तया प्रक्त साम्यन मधुसूदन एतस्य हम न पश्यामी चंचल स्थिति स्थिर आप जो ध्यान जोग विषय कहते ये असंभव मन को स्थिर करवा इंद्रिय मान को निज संयम निज अधीन रखा ये एत सहज जिनस नुह कि भगवान कहते आसंशयन महाबाहो मन दुर्नि ग्रहण चलम अभ्यास तो कौंतेय वैराग्य नृहते जदिओ इंद्रिय मान को नियंत्रण करवा अत्यंत कष्टसाध्य तथापि यदि आम अभ्यास करवा संभव हम तेणु पुणी अर्जुन मनरे अर्जुन मनरे पुणी सन्देह होती से कहते अजति श्रद्धा पेता जोगा चलित मानस अप्राप्यम जोग संसिधि काम गति कृष्ण गच्छति यदि आम भक्ति जोग मार्ग जी जो भाव भगवान सहित युक्त होती एमें सिद्धि पाई पारे ना अजति श्रद्धा समस्त किसी श्रद्धा अच्छी जो कि कृष्ण चेतना ग्रहण करोसी कारण जोगा चलित मानस आमर मन यही भक्ति जोग जेकोसी भगवान सब युक्त हबार जो पथ सब रही चलित होगले स्खलित होगले ताले कां गति कृष्ण गच्छति कौन परिणाम हम से कौन अवस्था हम भविष्य कौन हम ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ କହୁଛନ୍ତି ଯେ ପାର୍ଥ ନୈବ ନାମତ୍ର ବିନାଶ ସ୍ତଶ ବିଦ୍ୟତେ ନହି କଲ୍ୟାଣକୃତ କଷ୍ଟି ଦୁର୍ଗତି ତାହା ତ ବାଛତି। ଏଇଠି ଆମେ ପାରଲୌକିକ କଥା ବର୍ଣ୍ଣନା ଭଗବାନ କହୁଛନ୍ତି ପାର୍ଥ ନୈବ ଇହ ନ ଅମୂତ୍ର ଇହ ଲୋକରେ ବା ପରଲୋକରେ ଆଜି ଆମର ଲୋକନାଥ ପ୍ରଭୁ ପରଲୋକ ଗମନ କରିଛନ୍ତି ତେଣୁ ଭଗବାନ କହୁଛନ୍ତି ପାର୍ଥ ନୈବ ନ ମୂତ୍ର ବିନାଶ ସ୍ତଶ ବିଦ୍ୟତେ ଇହ ଲୋକରେ ବା ପରଲୋକରେ ତାଙ୍କର କେବେ ହେଲେ ବିନାଶ ହେବ ନାହିଁ। ନହି କଲ୍ୟାଣକୃତ କଷ୍ଟି ଦୁର୍ଗତି ତାହା ଗଚ୍ଛତି ହେ ତାହା ଅର୍ଜୁନଙ୍କୁ କେତେ ପ୍ରିୟ ଭଗବାନଙ୍କର ତାହା ତ ବୋଲି ସମ୍ବୋଧନ କରୁଛନ୍ତି। ନହି କଲ୍ୟାଣକୃତ କଷ୍ଟି ଦୁର୍ଗତି ତାହା ଗଚ୍ଛତି ଏଇ ଯେଉଁ କଲ୍ୟାଣକର ମାର୍ଗ ଇଏ ହେଉଛି ମଙ୍ଗଳକର ମାର୍ଗ ଆମେ ଏଇ ଯେଉଁ ମଙ୍ଗଳକର ମାର୍ଗରେ ରହି ଗମନ ଯାତ୍ରା କରୁଛେ ଇଏ ହେଉଛି ଅପବର୍ଗ ରାସ୍ତା ବୋଲି କୁହାଯାଉଛି। ଭୌତିକ ଜଗତରେ ଯେଉଁମାନେ ଯିଏ ଯେତେ ଯିଏ ଯେଉଁ ପ୍ରକାର ସିଦ୍ଧି ପ୍ରାପ୍ତ ହୁଅନ୍ତୁ ନା କାହିଁକି ଭୌତିକ ଜଗତରେ ଅନେକ ଯଶ ପ୍ରାପ୍ତ ହୁଅନ୍ତୁ ନା କାହିଁକି କିନ୍ତୁ ସେ ମାର୍ଗ ହେଉଛି ଅକଲ୍ୟାଣକର ମାର୍ଗ ସେ ମାର୍ଗ ହେଉଛି ପବର୍ଗର ମାର୍ଗ। ପବର୍ଗ କହିଲେ ସମସ୍ତେ ପରିଶ୍ରମ କରୁଛନ୍ତି ପରିଶ୍ରମ ଫଳରେ ପାଟିରୁ ଯେମିତି ଫେଣ ବାହାରୁଛି ସେଭଳି ଭାବରେ ଫେଣ ମଧ୍ୟ ବାହାରୁଛି ଏବଂ ଏତେ ପରିଶ୍ରମ କଲେ ମଧ୍ୟ ଅନ୍ତିମରେ ସବୁ କିଛି ବ୍ୟର୍ଥ ହୋଇଯାଉଛି ଏବଂ ପ ଫ ବ ଭ ମ ଇଏ ହେଉଛି ପବର୍ଗର ରାସ୍ତା ବରେ ବ୍ୟର୍ଥତା ଆସୁଛି ଏବଂ ସମସ୍ତଙ୍କର ଭୟ ରହୁଛି ଏବଂ ଅନ୍ତିମ ପବର୍ଗର ଫଳ ହେଉଛି ମୃତ୍ୟୁ ମୃତ୍ୟୁ ସର୍ବହରୋତ୍ସାହ ସବୁକିଛି ଯେଉଁମାନେ ପବର୍ଗର ରାସ୍ତାରେ ଗତି କରୁଛନ୍ତି ଭଗବାନ ତାଙ୍କର ସବୁକିଛି ହରଣ କରିନିଅନ୍ତି ମୃତ୍ୟୁ ମାଧ୍ୟମରେ। କିନ୍ତୁ ଏ ଯେଉଁ କଲ୍ୟାଣକର ମାର୍ଗ ଇଏ ହେଉଛି ଅପବର୍ଗର ମାର୍ଗ ଯେଉଁଠି ପରିଶ୍ରମ ନାହିଁ ଯେଉଁଠି ଫେଣ ନାହିଁ ଯେଉଁଠି ବ୍ୟର୍ଥତା ନାହିଁ ଯେଉଁଠି ଭୟ ନାହିଁ ଯେଉଁଠି ମୃତ୍ୟୁ ନାହିଁ ଇଏ ହେଉଛି ଅପବର୍ଗର ରାସ୍ତା କଲ୍ୟାଣକର ମାର୍ଗ। ଏ କଲ୍ୟାଣକର ମାର୍ଗ ବିଷୟରେ ଭଗବାନ ବିଭିନ୍ନ ସ୍ଥାନରେ ଏବଂ ଭଗବାନଙ୍କ ଭକ୍ତମାନେ ମଧ୍ୟ ଭାଗବତରେ ବର୍ଣ୍ଣନା କରିଛନ୍ତି। ବିଶେଷ ଭାବରେ ଭାଗବତଙ୍କ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ ଯେ ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶଦା ସଂସ୍କୃତା ବିହ ବାସୁଦେବ ଭଗବତୀ ଭକ୍ତି ଯୋଗ ଯତ ଭବେ ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ ଭୌତିକ ଜଗତରେ ସମସ୍ତେ ଚାହୁଁଛନ୍ତି ମଙ୍ଗଳ ପ୍ରାପ୍ତ ହେବା ପାଇଁ କିନ୍ତୁ ସେ ମଙ୍ଗଳକର ପନ୍ଥାଟାକୁ ଜାଣିପାରୁନାହାନ୍ତି। ଇଏ ହେଉଛି ସିକ୍ରେଟ୍ ଇଏ ହେଉଛି ଗୁହ୍ୟ ଜିନିଷ ଗୁହ୍ୟ କଥା ଗୁପ୍ତ କଥା ସିକ୍ରେଟ୍ ସମସ୍ତେ ଖୋଜି ବୁଲୁଛନ୍ତି ଆନନ୍ଦ ସମସ୍ତେ ଖୋଜି ବୁଲୁଛନ୍ତି ଶାନ୍ତି କିନ୍ତୁ ଭଗବାନ କହୁଛନ୍ତି ଭଗବତ ଗୀତାରେ ଯେଉଁମାନଙ୍କର ନହିଁ ଯେଉଁମାନଙ୍କର ବୁଦ୍ଧି ଭଗବାନଙ୍କ ସହିତ ଯୁକ୍ତ ନୁହଁ କ'ଣ ସେସବୁ ନାସ୍ତି ବୁଦ୍ଧି ଯୁକ୍ତ ନଚା ଯୁକ୍ତ ଭାବନା ନଚା ଭାବ ଏତ ଶାନ୍ତି ଅଶାନ୍ତ କୁତ ସୁଖମ ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ହେଇନାହାନ୍ତି ଯେଉଁମାନଙ୍କର ବୁଦ୍ଧି ଭଗବାନଙ୍କ ସହିତ ଯୁକ୍ତ ହେଇନାହିଁ ନାସ୍ତି ବୁଦ୍ଧି ଅଯୁକ୍ତ ନଚା ଯୁକ୍ତ ଭାବନା କିମ୍ବା ତାଙ୍କର ଯେଉଁ ଚିନ୍ତାଧାରା ଭଗବାନଙ୍କ ସହିତ ଯୁକ୍ତ ହେଇନାହିଁ ତାହେଲେ ଅଯୁକ୍ତ ସ୍ତରରେ ସେମାନେ କେମିତି ଶାନ୍ତିପ୍ରାପ୍ତ ହେବେ ଆଉ ଯଦି ଜଣେ ଶାନ୍ତିପ୍ରାପ୍ତ ନ ହେଉଛି ତାହେଲେ ସୁଖର କଥା କେଉଁଠୁ ଆସିବ। ତେଣୁ ଭଗବାନ ମଧ୍ୟ ଭଗବତ ଗୀତାରେ କହୁଛନ୍ତି ଯେ ଏଇ ଲୋକରେ ଜଣେ ଏଇ ଲୋକରେ ତ ସେ ଶାନ୍ତିରେ ରହିପାରିବନି ଆଉ ପରଲୋକ କଥା କ'ଣ କହିବା। ତେଣୁ ଏଇ ଲୋକରେ ଆମେ ଯଦି କେମିତି ଜଣେ ଆନନ୍ଦ ରହିପାରିବ ଯଦି ବ୍ୟବସ୍ଥା କରାଯିବ ତାହେଲେ ପରଲୋକ ମଧ୍ୟ ତାଙ୍କର ଶାନ୍ତିରେ ବିତିଯିବ। ତେଣୁ ଭଗବତ ଭାଗବତମରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ନହିଁ ଏତେ ଅନ୍ୟ ଶିବ ପନ୍ଥା ଅନ୍ୟ କୌଣସି ମଙ୍ଗଳକର ପନ୍ଥା ନାହିଁ ବା କଲ୍ୟାଣକର ପନ୍ଥା ନାହିଁ ବିଶଦା ସଂସ୍କୃତା ବିହ ଇଏ ଭୌତିକ ଜଗତ ହେଉଛି ସଂସ୍କୃତି ଏଠି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଲାଗି ରହିଛି ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ତେଣୁ ଏଇ ଯେଉଁ ସଂସ୍କୃତି ଭିତରେ ଆମେ ପଢ଼ିଯାଇଛେ ଏଥିରୁ ମୁକ୍ତ ହେବାର ଅନ୍ୟ କୌଣସି ଉପାୟ ନାହିଁ, ନାହିଁ ଏତେ ଅନ୍ୟ ଶିବ ପନ୍ଥା ବିଶଦା ସଂସଦାଭିହ ବାସୁଦେବେ ଭଗବତୀ ଭକ୍ତି ଯୋଗ ଯତ ଭବେ। କୌଣସି କଲ୍ୟାଣକର ମାର୍ଗ ଆଉ କୌଣସି ମଙ୍ଗଳମୟ ମାର୍ଗ ଶିବ ପନ୍ଥା କେଉଁଟା ନା ଭଗବାନ ଯିଏକି ବାସୁଦେବ, ବାସୁଦେବ ଅର୍ଥ ଯେ ସେ ହେଉଛନ୍ତି ଶୁଦ୍ଧ ସ୍ତର ସତ୍ୱଂ ବିଶୁଦ୍ଧମ ବସୁଦେବ ଶବ୍ଦିତମ। ଏ ଭୌତିକ ଜଗତ ହେଉଛି ତ୍ରିଗୁଣମୟ ଜଗତ, ସତ୍ୱ ରଜ ତମ ତ୍ରିଗୁଣରେ ସମସ୍ତେ ଛନ୍ଦି ହେଇକି ରହିଛନ୍ତି, ସମସ୍ତେ ଦୃଢ଼ ଭାବରେ ବନ୍ଧି ହେଇକି ରହିଛନ୍ତି। କିନ୍ତୁ ଯେଉଁମାନେ ଶୁଦ୍ଧ ସତ୍ୱ ସ୍ତରକୁ ଯାଉଛନ୍ତି ସେଇଟାକୁ ବସୁଦେବ ସ୍ତର ବୋଲି କୁହାଯାଉଛି। ତେଣୁ ଜଣେ ଯେତେବେଳେ ଶୁଦ୍ଧ ସତ୍ୱ ସ୍ତରକୁ ଯାଉଛନ୍ତି ସେତେବେଳେ ସେ ବାସୁଦେବଙ୍କୁ ପ୍ରାପ୍ତ ହେଉଛନ୍ତି, ଭଗବାନଙ୍କୁ ପ୍ରାପ୍ତ ହେଉଛନ୍ତି। ତେଣୁ ବାସୁଦେବ ସେ ଭଗବାନଙ୍କ ଗୋଟିଏ ନାମ ହେଉଛି ବାସୁଦେବ। ଯେଉଁମାନେ ବସୁଦେବ ସ୍ତରକୁ ଯାଇଛନ୍ତି ବସୁଦେବଙ୍କର ପୁତ୍ର ହେଉଛନ୍ତି ବାସୁଦେବ। ବସୁଦେବ କହିଲେ ସେ ଶୁଦ୍ଧ ସତ୍ୱ ସ୍ତରର, ଶୁଦ୍ଧ ସତ୍ୱ ସ୍ତରକୁ ଜଣେ ଗଲେ ସେ ଭଗବାନଙ୍କୁ ପ୍ରାପ୍ତ ହେବେ। ତେଣୁ ସେଇ ବାସୁଦେବ ଭଗବତୀ କେମିତି ଆମେ ତାଙ୍କୁ ପ୍ରାପ୍ତ ହେବା ନା ଭକ୍ତି ଯୋଗ ଯତ ଭାବେ। ଯଦି ଆମେ ଭକ୍ତି ମାର୍ଗରେ ଭଗବାନଙ୍କ ସହିତ ଯୁକ୍ତ ହେବା ତାହେଲେ ଆମେ ଇଏ ହେଉଛି ମଙ୍ଗଳକର ପନ୍ଥା। ତେଣୁ ବିଭିନ୍ନ ଭାଗବତରେ ବିଭିନ୍ନ ସ୍ଥାନରେ ଏକଥା କୁହାଯାଇଛି ମଙ୍ଗଳକର ପନ୍ଥା। ତେଣୁ ଏହି ମଙ୍ଗଳକର ପନ୍ଥାରେ ଯେଉଁମାନେ ରହିଛନ୍ତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ସ୍ୱଳ୍ପମପ୍ୟଶ୍ଚ ଧର୍ମଶ୍ଚ ତ୍ରାୟତେ ମହତ ଭୟାତ୍। ଯଦି ଆମେ ପ୍ରଥମ ସେ ଶ୍ଳୋକରେ ପ୍ରଥମ କହୁଛନ୍ତି ଏଇ ଯେଉଁ ଭକ୍ତି ମାର୍ଗରେ ଜଣେ ଯଦି କିଛି କାର୍ଯ୍ୟ କରୁଛନ୍ତି ତାର କିଛି ବିନାଶ ହେବନି, ତାର କିଛି ନଷ୍ଟ ହେବନି। ନେହା ବିକ୍ରମ ନାଶସ୍ତି ପ୍ରତ୍ୟଭାୟ ନବିତ୍ୟତେ ସ୍ୱଳ୍ପମପ୍ୟଶ୍ଚ ଧର୍ମଶ୍ଚ ତ୍ରାୟତେ ମହତ ଭୟାତ୍। ଯଦି ଆମେ ଅଳ୍ପ କିଛି ଭଗବାନଙ୍କର ସେବାରେ କିଛି ସମୟ ଦେଇଛେ ଆଉ ଭଗବାନଙ୍କ ସେବାରେ ନିଯୁକ୍ତ ହେଇଛେ ଅତି ଅଳ୍ପ ସ୍ୱଳ୍ପମପ୍ୟଶ୍ଚ ଧର୍ମଶ୍ଚ ତ୍ରାୟତେ ମହତ ଭୟାତ୍। ଇଏ ଆମକୁ ବହୁତ ବଡ଼ ବିପଦରୁ ରକ୍ଷା କରିପାରିବ। ଯେମିତି ଅଜାମିଳର ଉପାଖ୍ୟାନ ଦିଆଯାଏ, ଅଜାମିଳର ଉଦାହରଣ ଦିଆଯାଏ, ପିଲାଦିନେ ସେ ବା ତାଙ୍କର ପିତାଙ୍କୁ ସାହାଯ୍ୟ କରୁଥିଲେ ଭଗବାନଙ୍କ ସେବାରେ, କିନ୍ତୁ ଯୁବକ ଅବସ୍ଥାରେ ଯେତେବେଳେ ଗୋଟେ ବେଶ୍ୟାର ଦୃଶ୍ୟ ଦେଖିଲେ, ଗୋଟେ ଶୂଦ୍ର ଏବଂ ବେଶ୍ୟାର ଦୃଶ୍ୟ ଦେଖିଲେ ସେତେବେଳେ ସେ ଧର୍ମ ମାର୍ଗରୁ ପତିତ ହେଇଗଲେ। କିନ୍ତୁ ଯେହେତୁ ସେ ଭଗବାନଙ୍କର କିଛି ସେବା କରିଛନ୍ତି, ଭଗବାନ ଅନ୍ତିମରେ ତାଙ୍କୁ ସୁଯୋଗ ଦେଇଛନ୍ତି, ଏଇ ହେଉଛି ସବୁଠାରୁ ଶ୍ରେଷ୍ଠ ଜିନିଷ ଭଗବାନଙ୍କ କୃପା। ଭଗବାନ କହୁଛନ୍ତି ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ସର୍ବସଚାହଂ ହୃଦି ସନ୍ନିବିଷ୍ଟ ମତ ସ୍ମୃତିର ଜ୍ଞାନମ ଅପହରଂ ଚ। ଭଗବାନ ସମସ୍ତଙ୍କ ହୃଦୟ ରହି ଭଗବାନଙ୍କୁ ସ୍ମୃତି ସମସ୍ତଙ୍କୁ ସ୍ମୃତି ଦେଉଛନ୍ତି, ଜ୍ଞାନ ଦେଉଛନ୍ତି ଏବଂ ବିସ୍ମୃତି ମଧ୍ୟ ଦେଉଛନ୍ତି। ତେଣୁ ଅନ୍ତକାଳରେ ଯଦି ଆମର ଭଗବାନଙ୍କର ସ୍ମୃତି ଆସିପାରିଲା ତାହେଲେ ବୁଝିବାକୁ ପଡ଼ିବ ଯେ ଆମର ମାନବ ଜନ୍ମ ସଫଳ ହେଲା। ଏତାବାନ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ପରିନିଷ୍ଠା ଜନ୍ମଲାଭ ପରପୁଂସା ମନ୍ତୀ ନାରାୟଣ ସ୍ମୃତି। ଅନ୍ତକାଳରେ ଯଦି ଭଗବାନଙ୍କ ସ୍ମୃତି ଆସିପାରିଲା ତାହେଲେ ଆମେ ଯାହା କରିଛେ ସେଥିରେ ନିଶ୍ଚିନ୍ତ ଭାବରେ ସିଦ୍ଧି ପ୍ରାପ୍ତ ହେଲେ ବୋଲି ବୁଝିବାକୁ ପଡ଼ିବ। ତେଣୁ ଇଏ ହେଉଛି ପରୀକ୍ଷାର ସମୟ, ମୃତ୍ୟୁ ସମୟ ହେଉଛି ପରୀକ୍ଷାର ସମୟ। ଯଦି ଆମେ ଭଗବାନଙ୍କର କିଛି ସେବା କରିଥିବା ଭଗବାନ କୃପା କରି ସେହି ସମୟରେ ଆମକୁ ସ୍ମୃତି ଦେବେ, ଯାହାଫଳରେ କି ଆମେ ଭଗବାନଙ୍କର ନାମ ଉଚ୍ଚାରଣ କରିପାରିବା।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।
ତେଣୁ ଅଜାମିଳ ଯିଏକି ବହୁତ ଅଳ୍ପ କିଛି ଭଗବାନଙ୍କର ସେବା କରିଥିଲେ କିନ୍ତୁ ଅନ୍ତକାଳରେ ସେ ଭଗବାନଙ୍କର ନାରାୟଣଙ୍କର ନାମ ନେଲେ, ସେ ଯେଉଁ ଭଗବାନଙ୍କର ନାମ ନେଇଛନ୍ତି ସେ ପୁଣି ସିଧାସଳଖ ଭଗବାନଙ୍କର ନାମ ଉଚ୍ଚାରଣ କରିନାହାନ୍ତି, ପୁତ୍ରକୁ ଲକ୍ଷ୍ୟ କରି ନାମ ନେଇଛନ୍ତି, ତାକୁ ନାମଭାସ ବୋଲି କୁହାଯାଉଛି। ଚାରି ପ୍ରକାର ନାମଭାସ ରହିଛି, ତେଣୁ ଏ ପୁତ୍ରକୁ ଲକ୍ଷ୍ୟ କରି ସେ ଭଗବାନଙ୍କ ନାମ ନେଇ ଭଗବତ ଧାମ ପ୍ରାପ୍ତ ହେଲେ। ତେଣୁ ଭାଗବତଙ୍କର ଷଷ୍ଠ ସ୍କନ୍ଧରେ କୁହାଯାଇଛି ମ୍ରିୟମାଣ ହରେ ନାମ ଗୃଣନ୍ ପୁତ୍ର ପଚାରିତମ ଅଜାମିଳପି ଅଗାଧ ଧାମ କିମୁତ ଶ୍ରଦ୍ଧା ଗୁଣନ୍। ମୃତ୍ୟୁ ମୁଖରେ ପଡ଼ିକରି ସେ ଭଗବାନଙ୍କର ନାମ ନେଇଥିଲା, ଆମେ ତ ବର୍ତ୍ତମାନ ଜୀବିତ ଅବସ୍ଥାରେ ଅଛେ ବିଶ୍ୱନାଥ ଚକ୍ରଟାକୁ କହୁଛନ୍ତି ଭାଷାରେ। ଏବଂ ଅଜାମିଳ ଯଦି ଭଗବାନଙ୍କର ନାମ ନେଇଛି ପୁତ୍ରକୁ ଲକ୍ଷ୍ୟ କରି ନେଇକି, ଆମେ ଯଦି ସିଧାସଳଖ ଭାବରେ ଭଗବାନଙ୍କ ନାମ ନେବା ତାହେଲେ ତାର କ'ଣ ଫଳ ହେବ? ଏବଂ ଅଜାମିଳ ସମସ୍ତ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହି ଭଗବାନଙ୍କ ନାମ ନେଇଥିଲା। ଯଦି ଆମେ ସେଇ ପାପ କାର୍ଯ୍ୟରୁ ମୁକ୍ତ ହେଇକିରି ତା ଦେହରୁ ଦୂରେଇ ଯାଇକିରି ଆମେ ଭଗବାନଙ୍କ ନାମ ନେବା ତାହେଲେ ତାହାର କ'ଣ ଫଳ ହେବ। ଏବଂ ଅଜାମିଳ ମୃତ୍ୟୁ ସମୟରେ ଭଗବାନଙ୍କ ନାମ ନେଇଥିବାରୁ ଅଶ୍ରଦ୍ଧାର ସହିତ ଭଗବାନଙ୍କ ନାମ ନେଇଛି। ତେଣୁ ଆମେ ଯଦି ଶ୍ରଦ୍ଧାର ସହିତ ଜୀବିତ ଅବସ୍ଥାରେ ସିଧାସଳଖ ଭଗବାନଙ୍କର ନାମ ନେବା ଏବଂ ସମସ୍ତ ପାପ କର୍ମର ପ୍ରତିକ୍ରିୟାରୁ ମୁକ୍ତ ହୋଇ ଭଗବାନଙ୍କର ନାମ ନେବା ତାହେଲେ ତାହାର କ'ଣ ଫଳ ନ ହେବ। ତେଣୁ ଅର୍ଜୁନଙ୍କର ଏହି ପ୍ରଶ୍ନର ଉତ୍ତରରେ ଭଗବାନ କହୁଛନ୍ତି, ନହି କଲ୍ୟାଣ କୃତ କଶ୍ଚିତ ଦୁର୍ଗତି ତାହା ବଛନ୍ତି, ଯେଉଁମାନେ ଏଇ ରାସ୍ତାରେ ଆସିଛନ୍ତି ତାଙ୍କର କେବେ ଦୁର୍ଗତି ହେବନି, ସେମାନେ ପାର୍ଥ ନୈବହନ ମୂତ୍ର, ସେଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ କଥା। ଏ ଜନ୍ମରେ ବା ପରଜନ୍ମ କଥା ମୋତେ କୁହାହଉଛି ଭଗବାନ କହୁଛନ୍ତି, ପରଜନ୍ମରେ ମଧ୍ୟ ତାଙ୍କର କୌଣସି ଦୁର୍ଗତି ହେବନି, ସେମାନେ ପ୍ରାପ୍ୟ ପୁଣ୍ୟ କୃତାଙ୍ଗ ଲୋକାଙ୍କ ସତ୍ୱା ଶାଶ୍ୱତୀ ସମା ସୂଚିନାଙ୍ଗ ଶ୍ରୀମତାଙ୍ଗ ହେ ଯୋଗ ଭ୍ରଷ୍ଟ ବିଜାୟତେ। ସେମାନେ ବହୁତ ବର୍ଷ ଧରି ଯେଉଁ ଉନ୍ନତ ଲୋକମାନେ ସବୁ ଅଛି, ସିଦ୍ଧ ଲୋକ ସବୁ ରହିଛି, ସେଇ ଲୋକମାନଙ୍କର ସେମାନେ ଜନ୍ମଗ୍ରହଣ କରି ବହୁତ ପ୍ରକାର ଭୌତିକ ଐଶ୍ୱର୍ଯ୍ୟ ସବୁ ରହିଛି ସେଠି ସବୁ ଉପଭୋଗ କରି ପୁଣି ସେମାନେ ଯୋଗିନା ମାନେ ବ୍ରାହ୍ମଣ କୂଳରେ ବା ଧନୀ କୂଳରେ ଜନ୍ମଗ୍ରହଣ କରନ୍ତି, ଭଗବାନ ତାଙ୍କୁ ପୁଣି ଥରେ ସୁଯୋଗ ଦିଅନ୍ତି ଏଇ ଭକ୍ତି ପଥରେ ଆସିବା ପାଇଁ। ତେଣୁ ଏହିଭଳି ଭାବରେ ଯେଉଁମାନେ ପ୍ରଭୁ ଆମର ଲୋକନାଥ ପ୍ରଭୁ ସେ ଭକ୍ତି ମାର୍ଗରେ ବହୁତ ଅତ୍ୟନ୍ତ ଉନ୍ନତ ସ୍ତରରେ ଥିଲେ, ଆମେ ତାଙ୍କର ଆତ୍ମାର ସଦ୍ଗତି କାମନା କରିବା, ନିଶ୍ଚିନ୍ତ ଭାବରେ ସେ ଉନ୍ନତ ସ୍ଥିତିରେ ଥିବେ। କିନ୍ତୁ ଯେଉଁ ସ୍ଥିତିରେ ଥିଲେ ମଧ୍ୟ ସେ ଏହି ଉନ୍ନତି ମାର୍ଗରେ ଗତି କରି ଭଗବାନଙ୍କୁ ପ୍ରାପ୍ତ ହୁଅନ୍ତୁ ଏଠିକି ଆମେ ପ୍ରାର୍ଥନା କରିବା। ଆଜି ଆମେ ଭକ୍ତମାନେ ସେଥିରେ ଏକଜୁଟ ହେଇଛେ, ଆମେ ମଧ୍ୟ ସେହି ରାସ୍ତାରେ ଯାଉଛେ, ଅପବର୍ଗ ରାସ୍ତାରେ ଯାଉଛେ, କାହାର କ'ଣ ଅବସ୍ଥା ହେବ କିଛି କହିହେଉନି। ମୃତ୍ୟୁ ସମୟ ହେଉଛି ପରୀକ୍ଷାର ସମୟ, ଆମେ ଯାହା ସବୁ କରିଛେ ତାର ଫଳ ଆସିବ ମୃତ୍ୟୁ ସମୟରେ। କିଭଳି ଜଣେ ମୃତ୍ୟୁବରଣ କରୁଛି, ମୃତ୍ୟୁ ସମୟରେ ସେ ଭଗବାନଙ୍କର ନାମ ନେଲା ନା ନାହିଁ, ଆମର ସମୟ ହେଇଯାଇଛି। ଆମେ ସଂକ୍ଷେପରେ ଗୋଟେ କଥା କହିବା, ଆମର ହଳଦୀ ପ୍ରଭୁ କହୁଥିଲେ ଯେ କାଶୀରେ ଜଣେ ବେଶ୍ୟା ଜଣେ ଥିଲେ, ତାର ଗୋଟେ ଛୋଟିଆ ଝିଅଟେ ଥିଲା, ସେଠି ଯେତେବେଳେ ମୃତ୍ୟୁବରଣ କରନ୍ତି ସବୁ ଯାଆନ୍ତି, ସବୁ ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ କହିକି ଯାଆନ୍ତି। ତେଣୁ ସେ ବେଶ୍ୟା ଜଣଙ୍କୁ ପଚାରିବ ସେ ଝିଅକୁ, ଆଉ ଦେଖିଲୁ ସେ କୁଆଡ଼େ ଗଲା, ସ୍ୱର୍ଗକୁ ଗଲା ନା ନର୍କକୁ ଗଲା? ସେ ଝିଅ ଯିବ ଯାଇ ବୁଝିକି ସେ ସ୍ୱର୍ଗକୁ ଗଲା। ତାପରେ ଆଉ ଗୋଟେ ଯଦି ସଭା ଆସିଲା ରାମ ନାମ ସତ୍ୟ, ତାକୁ ଝିଅ ପଚାରି ଦେଖିଲୁ ସେ କୁଆଡ଼େ ଗଲା ନା ସେ ନର୍କକୁ ଗଲା? ଏଇଭଳି ଭାବରେ ସେ ଝିଅ ଆସି ସବୁବେଳେ କହିବ। ତେଣୁ ଇଏ ଲୋକ ଜଣଙ୍କ ଶୁଣୁଥିଲା, ଜଣେ ଭକ୍ତ ଜଣେ ସେ କୌଣସି କାରଣରୁ ସେଇ ଘର ପାଖରେ ଆଶ୍ରୟ ନେଇଥିଲେ, ତେଣୁ ସିଏ ଆଶ୍ରୟ ସେ ପଚାରିଲେ ଏ ଝିଅ କେମିତି ଜାଣୁଛି ସ୍ୱର୍ଗକୁ ଗଲା ନର୍କକୁ ଗଲା? ତେଣୁ ସେ ଝିଅକୁ ପଚାରିଲେ, ଝିଅ କହିଲା ସେ ଯେଉଁ ଲୋକଟି ମୃତ୍ୟୁବରଣ କରୁଛି ମୁଁ ତାଙ୍କ ପାଖକୁ ତାଙ୍କ ଘରକୁ ଯାଉଛି, ତାଙ୍କ ଘରକୁ ଯାଇ ପଚାରୁଛି ଏ ଲୋକ କେମିତିଆ ଥିଲା? ନା ଏ ବହୁତ ବଢ଼ିଆ ଲୋକ ଥିଲା, ବହୁତ ଭଲ କାମ କରିଥିଲା, ତେଣୁ ମୁଁ ଜାଣୁଛି ସ୍ୱର୍ଗକୁ ଗଲା। ଆଉ ଯେଉଁ ଲୋକ ପାଖକୁ ଗଲେ ଇଏ ବହୁତ ଦୁଷ୍ଟ ଥିଲା, ବହୁତ ପ୍ରକାର ଅସତ୍ କାର୍ଯ୍ୟ କରୁଥିଲା, ତେଣୁ ମୁଁ ଜାଣୁଛି ଏ ନର୍କକୁ ଗଲା। ଯାହା ହଉ, ଆମେ ଏଇ ସ୍ୱର୍ଗ ବା ନର୍କ ଆର ଉର୍ଦ୍ଧ୍ୱରେ ଭଗବତ ଧାମକୁ ଯିବା ପାଇଁ ଆମର ଏଇ ଯେଉଁ ପ୍ରଚେଷ୍ଟା ରହିଛି, ଇଏ ହେଉଛି ଭଗବତ ଧାମର ଯିବା ପାଇଁ ରାସ୍ତା, ଉପବର୍ଗ ରାସ୍ତା। ଭାଗବତ ଷଷ୍ଠ ସ୍କନ୍ଧରେ କୁହାଯାଇଛି ଯେ ମାନେ ସୁଶୀଳ ସାଧବ ଯତ୍ର ନାରାୟଣ ପରାୟଣ ସାଦୃଚିହ୍ନ ହେ ଲୋକେ ପନ୍ଥା କ୍ଷମ ଅକୁତ ଭୟମ। ଏଇ ଯେଉଁ ଭକ୍ତି ମାର୍ଗରେ ଆମେ ଯାଉଛେ ଇଏ ହେଉଛି ଅକୁତ ଭୟମ। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି ତାଙ୍କର ଅସୁବିଧା ହେଉଛି ଯେ ସେମାନେ ଅସହାୟ, ସେମାନେ ଅନ୍ୟ ଜଣେ ଜ୍ଞାନୀଙ୍କର ସାହାଯ୍ୟ କରିପାରିବେ ନାହିଁ। ଯେଉଁମାନେ କର୍ମ ମାର୍ଗରେ ଅଗ୍ରସର ହେଉଛନ୍ତି ତାଙ୍କର ଅସୁବିଧା ହେଉଛି ସେମାନେ ମତ୍ସରତା ସେଠି ରହିଛି। କିନ୍ତୁ ଏଇ ଯେଉଁ ଭକ୍ତି ମାର୍ଗରେ ଯେଉଁମାନେ ଅଗ୍ରସର ହେଉଛନ୍ତି ଏ ଅକୁତ ଭୟମ, ଏଥିରେ କୌଣସି ଭୟ ନାହିଁ, ଅକୁତ ଭୟମ ଅକୁତ ଭୟ ରାସ୍ତାରେ ସେମାନେ ଗତି କରୁଛନ୍ତି, ଅପବର୍ଗ ରାସ୍ତାରେ ଗତି କରୁଛନ୍ତି। ତେଣୁ ସୁଶୀଳା ସାଧବ ଯତ୍ର ନାରାୟଣ ପରାୟଣ, ସବୁଠି ଆମେ ଦେଖିବା ଭଗବାନଙ୍କ ଭକ୍ତ ଭଗବାନଙ୍କ ନାମ ନେଉଛନ୍ତି, ଭଗବାନଙ୍କର କଥା କହୁଛନ୍ତି, ଭଗବାନଙ୍କର ସେବାରେ ନିଯୁକ୍ତ ରହୁଛନ୍ତି। ଏହିଭଳି ମାର୍ଗରେ ଆମେ ଗତି କରୁଛେ, ଭଗବାନଙ୍କର କୃପାରୁ ଗୁରୁଙ୍କର କୃପାରୁ ଆମେ ଏହି ମାର୍ଗରେ ଅଛେ। ତେଣୁ ଆମେ ଆଶା କରିବା ଆମର ପ୍ରିୟ ଲୋକନାଥ ପ୍ରଭୁ ମଧ୍ୟ ସେହିଭଳି ଭାବରେ ଉନ୍ନତ ସ୍ତର ପ୍ରାପ୍ତ ହେବେ। ଆଜିର ତାଙ୍କର ଏହି ପାର୍ଥିବ ପ୍ରଥମ ବାର୍ଷିକ ତ୍ରିଭାବ ତିଥିରେ ଆମେ ତାଙ୍କର ପାଦପଦ୍ମରେ ଏତିକି ପ୍ରାର୍ଥନା କରିବା ଯେ ସେ ଏଇ ଭକ୍ତି ମାର୍ଗରେ ଅଗ୍ରଗତି କରନ୍ତୁ, ଗୋଟିଏ ଥର ଭଗବାନଙ୍କର ନାମ ନେଇ ତାଙ୍କର ଆତ୍ମା ସଦ୍ଗତି କାମନା କରି ଆମର କଥାକୁ ବିଶ୍ରାମ ଦେବା। हरे कृष्णा
हरे कृष्णा 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 हरे 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 राम हरे राम 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 हरे हरे।
जय श्रीमद् भगवद गीता की जय। श्री गोपाल महाराज की जय। श्री गुरुदेव की जय। श्री रघुनाथ प्रभु की संवेद गौर भक्त की जय। गोपाल
ସୁନ୍ଦର ଦିବସ ଯାହାକୁ ଭାଷା ପାଠ ଆସୁନା ଯିବ ଭଳିଆ କହିବା କଥା। ଯାହା ହଉ ଜଗନ୍ନାଥ ପ୍ରଭୁ ଆମର ବୁଦ୍ଧଙ୍କର ଅତି ପ୍ରିୟ ଶିଷ୍ୟ। ଆମେ ଯେତେବେଳେ ମନ୍ଦିର ତିଆରି ହୋଇଥାଏ ବୁଦ୍ଧସ୍ତରେ ଯାଇଥିଲେ ସେତେବେଳେ ଲୋକନାଥ ପ୍ରଭୁ ଥିଲେ ଏକମାତ୍ର ଆମର ଜାଣିବାରେ ବୁଝୁଥିଲେ ଜାଣୁ ସେ ନବସଙ୍ଗୀତ ନାମ ହୁଏ ରବିବାର ସେତେବେଳେ ରବିବାର ପ୍ରସଙ୍ଗ ହେଉଥିଲା ସେ ଖୋଳ ବୋଲି ଭଲ ସୁନ୍ଦର ବୃଦ୍ଧ ସେ ବଦାନ ଏବଂ ସେଥିରେ ମଧ୍ୟ ଅଳ୍ପ କିଛି ନ କରିଥିଲେ ସେ ଭକ୍ତ ନେଇକି ସେଠି ଚିତ୍ରଣ କରନ୍ତି ସେଠି ବୃଦ୍ଧ ବହୁତ ଚିନ୍ତନ ହୁଅନ୍ତି। ଲୋକନାଥଙ୍କର ଆଉ ଗୋଟିଏ ଭଲ ସୁନ୍ଦର ଗୁଣ ଅଛି କଳାଥର ତାଙ୍କୁ କହିଥିଲେ ଯେ ସୁନ୍ଦର ଡ୍ରାମାଟିକ୍ ମାନେ ସୁନ୍ଦର ଡ୍ରାମା ରୋଲ୍ କରନ୍ତି ଏବଂ ଭୀମ ରୋଲ୍ ଥିଲେ ଭାରତ ତାଙ୍କର ତ ସୁନ୍ଦର ଚେହେରା ଥାଏ ଆଉ ଗୋଟେ ଭଲ ସୁନ୍ଦର ପଟି ଭଳିଆ ମାନେ ନାଲି ଥାଏ ପକେଇ ଦେଇକି ବଧାରେ ଡେଇଁ ପଡ଼ିବ ବୃଦ୍ଧ ପ୍ରତି ସୁନ୍ଦର ହସିବେ ଆମ ପାଇଁ ଲୋକ ଶୁଣିକି ସେଇ ରୋଲ୍ ତାଙ୍କର ବହୁତ ଭଲ ହୁଏ। ଆଉ କେତେବେଳେ କରନ୍ତି ତେବେ ମହାଭାରତ ସେ ରୋଲ୍ ତାଙ୍କର ବହୁତ ସୁନ୍ଦର ଆମେ ଦେଖିଛୁ ଆଉ ଦୁଶାନ୍ତ ଆଲୋଚନା ହୁଅନ୍ତି କିନ୍ତୁ ଦୁଶାନ୍ତଙ୍କୁ ଟପି ଦିଅନ୍ତି ତାଙ୍କର ଚେହେରା ସୁନ୍ଦର ଚେହେରା ଉଠକ ବଡ଼ି ମାନେ ଚେହେରା ଏବଂ ଗଲେ ହେଇକି ସବୁ ଡେଇଁ ପଡ଼ିବେ ଆସିବେ ମୋ ଷ୍ଟେଜ୍କୁ ଏଇଟା ବହୁତ ଭଲ ଲାଗେ ଆମେ ଦେଖିଲୁ ସେଟା। ତା'ପରେ ତାଙ୍କର ସୁନ୍ଦର ସେଟା ତା'ପରେ ତାଙ୍କର ଆଉ ଗୋଟେ ଭଲ ଗୁଣ ଅଛି ଆମର ଯେଉଁ ରବିବାରେ କୀର୍ତ୍ତନ ଆମର ଯେଉଁ କରିଛେ ସୋସାଇଟି କରିଛେ ତାଙ୍କର ସେ ସବୁବେଳେ ଆଡ଼ଭାନ୍ସ କରି ଦେଇଦେବେ ଯେ ଆମେ ଯାଇକି ଥର ତ ପସନ୍ଦ କରିବା ପାଇଁ ଯେ ମୋର ପଇସାଟା ନେଇଯାଆନ୍ତୁ ଆଉ ଯେତେବେଳେ ଥିବ ମୋତେ କହିଦେବ କେତେ ସବୁ ବାକି ଅଛି ମୁଁ ଦେଇଦେବି ସେ ଏକାଉଣ୍ଟ ସେ ଦେଇଦେବି ଏକାଉଣ୍ଟ ଦେଇଦେବି ତାଙ୍କର ଏଇଟା ଭଲ ଗୁଣ ସବୁବେଳେ ସେଥିପାଇଁ ମୁଁ ପଇସା ବାକି ରଖିଦେବି। ତା'ପରେ ଆଉ ଗୋଟେ ତାଙ୍କ ଭଲ ଗୁଣ ଅଛି ସେ ଆମର ତ ପ୍ରଥମ ଯେଉଁ ଚନ୍ଦ୍ରନାଥ ହେଲା ସେଥିରେ ଲୋକନାଥ ଏକମାତ୍ର ବ୍ୟକ୍ତି ଯେ ମାନେ ଭକ୍ତ ବୃଦ୍ଧାଙ୍କର ସେ କହିଲେ ମୁଁ ଚନ୍ଦ୍ରନାଥର ପ୍ରଥମ ଦିନଟା ମୁଁ ଚନ୍ଦ୍ରନାଥ ଦିନ ଭୋଗ ଲାଗିବ ଆଉ ସେଠି ପ୍ରତିବର୍ଷ ଦେଇ ଆସୁଛି ସେତେବେଳେ ତେଣୁ ଆମେ ମଧ୍ୟ ଅନୁଭବ କରିବା ମାତା ତାଙ୍କ ପିଲାମାନେ ଅଛନ୍ତି ସେ ତାଙ୍କର ଏଇ ପ୍ରକାର ଯେଉଁ କୀର୍ତ୍ତି ରଖିଯାଇଛନ୍ତି ସେ ସବୁବେଳେ ସେମିତି ଆମ ଚନ୍ଦ୍ରଯାତ୍ରା ଯେଉଁ ପ୍ରଥମ ଇଏଟା ଆମେ ସେ ଚଳେଇ ରଖନ୍ତୁ ତଦ୍ୱାରା ସେ ବହୁତ ଖୁସି ରହିବେ ବହୁତ ଖୁସି ହେବେ ଆଉ ଏତିକି ମୋର ବକ୍ତି
ପ୍ରିୟ ଶିଷ୍ୟ ଜାଗରଣ ଯେଉଁ ଅଛନ୍ତି ପଡ଼ୋଶୀ ତାଙ୍କର ବହୁତ ଛୁଟି ଅନୁଷ୍ଠାନ ଅଛି ସେ ତାଙ୍କ ମୁକ୍ତ କଣ୍ଠ ତାଙ୍କ ଉପରେ ପରେ ପହଞ୍ଚ ଆମେ ଶୁଣିବୁ।
ପ୍ରତିବର୍ଷ ସେ ଭକ୍ତମାନଙ୍କୁ ଏମିତି ଏତେ ଭଲ ପାଆନ୍ତି, ସେ ପ୍ରତିବର୍ଷ ଖରାଦିନେ ପଣସ ସମୟରେ ପଣସ କଠା
ତାକୁ
ବେସନ ଦେଇ ଛାଣି ସମସ୍ତଙ୍କୁ ଖୁଆଇବାରେ ସେ ବଡ଼ ଆନନ୍ଦ ପାଆନ୍ତି। ଯେଉଁଠି ଥାନ୍ତି ଆଗରୁ ସେ ପାଟଣା ରହୁଥିଲେ, ଆଠମଙ୍ଗରେ ରହୁଥିଲେ, ଏପଟେ
ରହୁଥିଲେ,
ଯେଉଁଠି ଯାଉଛନ୍ତି ତାଙ୍କର ଏଇଟା ଗୋଟେ ମାନେ ସ୍ନେହ ଏଇଟା ସେହ ସ୍ୱଭାବ ଭକ୍ତମାନଙ୍କ ପ୍ରତି କ'ଣ କରିବା। ଆଉ ତାହେଲେ ସେମାନଙ୍କ ପାଖକୁ ଚାଲିଗଲେ ତାଙ୍କର ବିଚ୍ଛେଦ ତେବେ ସେ ଗୁରୁ ଗୌରାଙ୍ଗ ପ୍ରତି ଭକ୍ତମାନଙ୍କ ପ୍ରତି ଏଭଳି ତାଙ୍କର ବିଶେଷ ସେଥିରେ ସେ ନିଶ୍ଚିତ ଭାବେ ବୈକୁଣ୍ଠ ଧାମ ପ୍ରାପ୍ତି ହୋଇଥିଲେ।
ତାଙ୍କର ବିବାହ ଉତ୍ସବରେ ତାଙ୍କ ପ୍ରତି ମୋର ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି। ସଦାଜଳୀ ପ୍ରଣାମ ଜଣାଉଛି, ତାଙ୍କ ମାତାଜୀ ପ୍ରଣାମ ଜଣାଉଛି ଯେ ଆମର ଆୟୋଜନ କରିଥିବାରୁ। ଲୋକନାଥ ପ୍ରଭୁ ଜଣେ ଅତି ସ୍ନେହୀ ଶ୍ରଦ୍ଧାଳୁ ଆଉ ପର ସହିତ ପର ଦୁଃଖରେ ଦୁଃଖିଥିଲେ ବ୍ୟକ୍ତି ଥିଲେ। ମୋର ଗୋଟିଏ କଥା ମନେ ପଡ଼ୁଛି, ତାଙ୍କର ପ୍ରତିବର୍ଷ ଏଇ ଯେଉଁ ବିଭିନ୍ନ ପ୍ରକାର ଯେଉଁ ଆମର ହୁଏ ଯାତ୍ରାରେ ସେ ବହୁତ ଆମ ସହିତ ଯାଇଛନ୍ତି, ଯଥାରେ ମଜାଳିଆ ଲୋକ ସେ ଭାରି ମଜା କରନ୍ତି ଏବଂ ଅନ୍ୟର ହୃଦୟକୁ ଚିହ୍ନିବା, ଅନ୍ୟ ସହିତ ସେ ଆନ୍ତରିକ ବ୍ୟବହାର କରିବା, କଥା କହିବା ଏବଂ ଅତି ନିଷ୍କପଟ ସାଧୁ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଜଣେ, ଆମେ ନିଶ୍ଚିତ ଭାବେ ତାକୁ ଭୁଲି ପାରିବୁନି। ଗୋଟିଏ କଥା ତାଙ୍କ ମନେ ପଡ଼ୁଛି, ବୁଦ୍ଧବଂଶ ତ ବହୁତ ସେ ତାଙ୍କ ସମ୍ପର୍କ ରହିଥିଲା, ତାଙ୍କ ଦୀକ୍ଷା ସମୟ କଥା ମୋର ଗୋଟେ ମନେ ପଡ଼ୁଛି, ଏବେ ମୋର କାଲି ଭଳିଆ ମନେ ପଡ଼ୁଛି। ଦୀକ୍ଷାଦାନ ସମୟରେ ମହାରାଜ ବସିଥିଲେ ପୁରା ତାଙ୍କର ଗୋଟେ ବଡ଼ ଚୌକିରେ, ପଚାରିବେ ସବୁ ଗୋଟା ଗୋଟା ସବୁ ପାଳନ କରୁଛ କି ନାହିଁ, ତାଙ୍କୁ ଲୋକନାଥ ସବୁ ମୋତେ ଲୋକନାଥ ପାଳନ କରୁଛୁ ତ ସବୁ କଡ଼ାକଡ଼ି ଭାବରେ ନା ଆଜ୍ଞା ପାଳନ କରୁଛି। ତାପରେ ଟିକେ ରହିଗଲେ, ଆଜ୍ଞା ମୋର ଟିକେ ଅଭିଯୋଗ ଅଛି। କ'ଣ ଅଭିଯୋଗ କୁହ ନା, ଚାରିଟା ନିୟମ ପାଳନ କରୁଛନ୍ତି ନା, ପାଳନ କରିବି ଟିକେ ପାଗ ଟିକେ ଛାଡ଼ିପାରି ପାଗଟା ଟିକେ ଆଜ୍ଞା ଖାଇବି କ'ଣ କ'ଣ ପାନ ଖାଇବ ମୋ ପାନ ଖାଇବା ତାର ନିୟମ କ'ଣ ପାଳନ କରୁଛ ଆଜ୍ଞା ଟିକେ ଖାଇ ଯାଉ। ସେ ସିନା କହନ୍ତି କିନ୍ତୁ ତାଙ୍କ ଭାରି ନିଷ୍ଠା ଅଛି, ଆନ୍ତରିକ ଭାରି ଅଛି, ଭାରି ସ୍ନେହୀ ଲୋକ ସିଏ, ଆମ ସମସ୍ତଙ୍କ ସହିତ ତାଙ୍କ ବ୍ୟବହାର ପୁରା ଅତି ମଧୁର ନିଷ୍ଠ, ଆଉ ସେଇ କଥା ଆମେ ଭୁଲିପାରୁନୁ। ସେ ଆମେ ଗୋଟେ କଥା ଖାଇ କହିଲୁ, ପଣସ ଖାଇବା କଥା, ଯିଏ ଖାଇଛି ସେ ଖୁଆଏ, ତାଙ୍କର ଖାଇବାରେ ଶ୍ରଦ୍ଧା ଏବଂ ଖୁଆଇବାରେ ଶ୍ରଦ୍ଧା, ସେ କଥା ତାକୁ ଗୋଟେ ଭୁଲିପାରିବୁନି ଆମେ। ଆଉ ତାପରେ ସେ ଗୋଟେ କଥା ହେଉଛି, ଆମେ ଆମ ଭିତରେ ବହୁତ କପଟତା ରହିଛି, ଆମ ଭିତରେ ବହୁତ ପ୍ରବଞ୍ଚନା ଚିନ୍ତାଧାରା ରହିଛି, କିନ୍ତୁ ସେ ଏତେ ବେଳାପି ଏବଂ ନିଷ୍କପଟ, ତାଙ୍କୁ ମୁଁ ମନପସନ୍ଦ କରେ, ସେ ଆମ ଦ୍ୱାରା ବେଳାପି କଥାବାର୍ତ୍ତା କରନ୍ତି, ଭାରି ନିଷ୍କପଟ କପଟ ଶୂନ୍ୟ, ଏଭଳି କପଟ ଶୂନ୍ୟ ବ୍ୟବହାର ଲୋକ ପ୍ରାୟ ଆମ ଭକ୍ତମାନଙ୍କ କମ୍ ଦେଖିଛୁ। ତାଙ୍କୁ ଯଦି ତାଙ୍କ ସଂସ୍ପର୍ଶରେ ଆସିଛି ଯାହା ହଉ, ତାଙ୍କର ତ ଦୀର୍ଘ ଚାକିରି ଜୀବନ ପରେ ଅବସର ନେଲେ, ଅବସର ସମୟରେ ସେ ଆମ ସହିତ ସବୁବେଳେ ଏ ଯେଉଁ ମହାନଗର ସଂକୀର୍ତ୍ତନ ଯୋଗ କରୁଥିଲେ, ମହାନଗର ସଂକୀର୍ତ୍ତନରେ ଯୋଗ ଦେବା ଏବଂ ବିଭିନ୍ନ ଉତ୍ସବରେ ଯୋଗ ଦେବା, ତାଙ୍କର ଚରିତ୍ର, ତାଙ୍କର ସାଧୁ ସ୍ୱଭାବ ଭାବ ସମ୍ପନ୍ନ ସାଧୁ ବ୍ୟକ୍ତି ଜଣେ ଥିଲେ, ଭଲ ଭକ୍ତିପରାୟଣ ଥିଲେ, ଯାହା ହଉ ତାଙ୍କର ଏସବୁ ଜିନିଷ ଏବେ ଗୁଣ ଆମର ନିଶ୍ଚିତ ଭାବରେ ଉଦାହରଣୀୟ। ଆମେ ତାଙ୍କ ଆନ୍ତରିକ ଭାବରେ କୃତଜ୍ଞତା ଜ୍ଞାପନ କରୁଛୁ, ପ୍ରଣାମ କରୁଛୁ। ତାଙ୍କର ଆଜିକାଲି ମହାପ୍ରାଣ ଦିବସରେ ବା ସାଧୁ ପ୍ରଥମ ସାଧ ଦିବସରେ ଆମେ ତାଙ୍କୁ ସ୍ଥିତି ନଦେଇ ପାରିଲୁ, ମଧ୍ୟ ତାଙ୍କୁ ଯାହା କଲୁ, ଭାଗ କଥା ପ୍ରବଣ କରାଇଲୁ, ଭାଗ କଥା କହିଲୁ, ତାଙ୍କ ପରିବାର ସମସ୍ତଙ୍କୁ ଅନୁରୋଧ କରୁଛୁ। ସେମାନେ ସମସ୍ତେ ଏହି ଧାରାରେ ଧାବିତ ହୁଅନ୍ତୁ, କାହିଁକି ନା ଆମର ପ୍ରକୃତରେ ମନୁଷ୍ୟ ଜୀବନର ସଫଳତା ହେଉ ସେଇଠି, ଯେତେବେଳେ ଯେଉଁ ପରିବାର ଭିତରେ ସବୁବେଳେ ବିଭିନ୍ନ ପ୍ରକାର ପରମାର୍ଥିକ ଚିନ୍ତାରେ ଆଲୋଚନା ହେଲା, ପରମାର୍ଥିକ କଥା ଆଲୋଚନା ହେବ, ପରମାର୍ଥିକ ଧାରାରେ ସେ ପରିବାର ପରିଚାଳିତ ହେବ, ସେ ପରିବାର ଭିତରେ ସବୁବେଳେ ସୁଖତା ରହିବ ଏବଂ ପରିବାର ସବୁବେଳେ ଶୃଙ୍ଖଳିତ ହେବ, ରହିବେ ଭଗବାନଙ୍କର ପ୍ରୟାସ ରହିବେ, ଗୁରୁଦେବଙ୍କ ପ୍ରୟାସ ରହିବେ, ଗୁରୁଦେବଙ୍କର ଆଶୀର୍ବାଦ ଲାଭ କରିବେ। ସେଇଥିପାଇଁ ଆମେ ତାଙ୍କ ପରିବାର ସମସ୍ତଙ୍କୁ ଅନୁରୋଧ କରୁଛୁ, ନିଶ୍ଚିତ ଭାବରେ ସବୁ ଆମର ଯେଉଁ ଧାରା ଏ ଘରେ ପ୍ରବର୍ତ୍ତନ କରିଛନ୍ତି ବା ତାଙ୍କୁ କିଛି ଅଭାବ ରଖିନାହାନ୍ତି, କିଛି ଅସୁବିଧା ରଖିନାହାନ୍ତି, କିଭଳି ଭାବରେ ତାଙ୍କ ମଝିରେ ମଝିରେ ବିଭିନ୍ନ ଫଙ୍କସନ୍ ସମୟରେ ସେ ଟିକେ କୀର୍ତ୍ତନ କରନ୍ତୁ, ଭଗବାନ ସାଧୁମାନଙ୍କୁ ଆଣିକରି ଟିକେ ସତ୍ସଙ୍ଗ କରାନ୍ତୁ, ସତ୍ସଙ୍ଗ ପ୍ରଭାବରେ ପରିବେଶ ପରିବାରରେ ନିଶ୍ଚିତ ଭାବରେ ଗୋଟାଏ ସୁନ୍ଦର ପରମାର୍ଥିକ ଧାରା ସୃଷ୍ଟି ହେଉ। ଏବଂ ତାଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ ଯେଉଁ ଥିଲା, ଭକ୍ତମାନେ ଆସିବେ ମୋ ଗୃହରେ ପ୍ରବେଶ କରିବେ, ମୋ ଗୃହରେ ଭଗବତ କଥା ଟିକେ ଆଲୋଚନା ହେବ, ଭଗବାନରେ ପରିବେଶଟା ଶାନ୍ତ ସୁସ୍ଥ ରହିବ, ସେ କଥା ପାଇଁ ସେ ଯେଉଁଭଳି ଲକ୍ଷ୍ୟ ନେଇଥିଲେ ଉଦ୍ଦେଶ୍ୟ ତାଙ୍କର ଥିଲା, ସେ ଉଦ୍ଦେଶ୍ୟ ଏ ପରିବାର ସାଧନ ବୋଲି ଏ ପରିବାର ସମସ୍ତ ବର୍ଗ ସମସ୍ତ ସଦସ୍ୟ ତାଙ୍କର ବନ୍ଧୁ ପୁତ୍ର ଏବଂ ତାଙ୍କ ମାତାଜୀ ସମସ୍ତଙ୍କୁ ଅନୁରୋଧ କରୁଛୁ, ସେଟା ଏଇଭଳି ଭାବରେ ଗୋଟାଏ ଆସର ସବୁବେଳେ ସାଧୁସଙ୍ଗ କରାନ୍ତୁ ଟିକେ ମଝିରେ ମଝିରେ, କାହିଁକି ନା ଆମେ ଯାହା ଦେଖି ଗୋଟାଏ ବର୍ଷ ପରେ ତାଙ୍କ ଘରୁ ପ୍ରଥମ ଥର ଆମେ ଆସିଲୁ ଏବଂ ସେମାନେ କ'ଣ କେଉଁ ଧାରାରେ ଅଛନ୍ତି, କ'ଣ କରୁଛନ୍ତି, କିଛି ନାହିଁ। ଯେତେବେଳେ ଆମେ ସାଧୁସଙ୍ଗରୁ ଟିକେ ବିଚ୍ୟୁତ ହେବା, ଆମର ବିଭିନ୍ନ ପ୍ରକାର ଆସୁରିକ ଚିନ୍ତାଧାରା ଆସୁରିକ ପ୍ରକୃତି ଆମକୁ ମାଡ଼ି ବସିବ, ଆମର ଭାବନା ବିଶୁଦ୍ଧ ଭାବନା ଦୂଷିତ ହୋଇଯିବ, ବିଭିନ୍ନ ପ୍ରକାର ଆମ କାଳ ଗ୍ରାସ କରିବ, ଯେ ପରିବାର ଭିତରେ ଅଶାନ୍ତି ଅସନ୍ତୋଷ ବିଭିନ୍ନ ପ୍ରକାର ଉତ୍ପାତନ ଉତ୍ପାଦ ସୃଷ୍ଟି ହେବ। ସେଇଥିପାଇଁ ଆମେ ସମସ୍ତଙ୍କୁ ଅତି ଅନୁରୋଧ କରିବି ତାଙ୍କ ପରିବାର ଲୋକଙ୍କୁ, ସେମାନେ କିଭଳି ଭାବରେ ମଧ୍ୟବର୍ତ୍ତୀ ସତ୍ସଙ୍ଗ କରିକିରି ତାଙ୍କର ଉଦ୍ଦେଶ୍ୟ ଓ ତାଙ୍କ ଲକ୍ଷ୍ୟ ପୂରଣ କରିବାରେ ସହାୟକ ହେବେ, ଏଥିପାଇଁ ମୁଁ ଅନୁରୋଧ କରୁଛି, ତାଙ୍କ ବହୁତ ଅନୁରୋଧ କରୁଛି, ତାଙ୍କ ଶିକ୍ଷକ ଅନୁରୋଧ କରୁଛି। ମାତା ଯେତେ ଅଛନ୍ତି ଜାଣିଛନ୍ତି, ସେ ଦୀକ୍ଷା ନେଇଛନ୍ତି, ତାଙ୍କୁ କହିବାର କିଛି ନାହିଁ, ଏଥିପାଇଁ ମୋର କଥାକୁ ସାମିଲ କରୁଛି ଏବଂ ଆଜି ଶେଷରେ ତାଙ୍କୁ ଅନୁରୋଧ କରୁଛି ତାଙ୍କର ଆତ୍ମାର ସଂଯୋଗ ଦିଅନ୍ତି ଏବଂ ଭଗବାନ ଦର୍ଶନ ହେଉଛି ମୁଁ ପ୍ରାର୍ଥନା କରୁଛି ଏଭଳି ଭାବରେ ଆତ୍ମାର ସଂଯୋଗ କାମନା ହେଉ। ସେ ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀ ଭଗବାନ ସେ ଜଡ଼ିତ ହୁଅନ୍ତୁ, ଆମର ସମସ୍ତଙ୍କୁ ସେ ସୁ ଅବସର ପ୍ରଦାନ କରିଛି କରିଛନ୍ତି ତାଙ୍କର ମାତାଜୀ ମାତାଜୀ ଆଉ ଥରେ ଜ୍ଞାପନ କରି
ଜୟ ଶ୍ରୀ ଗୁରୁଦେବ।